ମହାପ୍ରଭୁ ଜଗନ୍ନାଥ ନବମୀ ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ ଜନ୍ମ ବେଦୀରେ ଶ୍ରୀଗୁଣ୍ଡିଚା ପୁରୀ। ଇଏ ହେଉଛି ରଥଯାତ୍ରାର ନବମୀ ଦର୍ଶନ ପ୍ରୋଗ୍ରାମ। ଏଇ ଗୀତ ଗୀତିକାର ରାଧାନାଥ ଦାସ ମୋତେ ଦେଇଥିଲେ, ଆପଣମାନେ ଶୁଣଉଛି। ତୁମ ପୋଡ଼ ପିଠା ଖିଆ ପ୍ରଭୁ ସେତିକି ଥାଉ, ତୁମ ପୋଡ଼ ପିଠା ଖିଆ ପ୍ରଭୁ ସେତିକି ଥାଉ। ମହାଲକ୍ଷ୍ମୀ ସାନ୍ତାଣୀଙ୍କ ତରଫରୁ ପଣ୍ଡାଏ ଯାଇକି କହନ୍ତି, ହେ ଜଗନ୍ନାଥ ମହାପ୍ରଭୁ ଆପଣ ଆଡ଼ପ ମଣ୍ଡପରେ କ'ଣ କରୁଛନ୍ତି? ଦୈତାପତିମାନେ ଆସି କହନ୍ତି, ଠାକୁର ଟିକେ ଅପେକ୍ଷା କର, ଠାକୁର ଟିକେ ପୋଡ଼ ପିଠା ଖାଉଛନ୍ତି, ଆଡ଼ପ ମଣ୍ଡପରେ ଜଗନ୍ନାଥ ମହାପ୍ରଭୁ ପୋଡ଼ ପିଠା ଖାଉଛନ୍ତି। ଲକ୍ଷ୍ମୀ ମାଆଙ୍କ ଠାରୁ ଆଦେଶ ନିର୍ଦ୍ଦେଶ ନେଇକି ଆସିଥିବା ପଣ୍ଡାଏ କହନ୍ତି, ଆଜ୍ଞା ରଖାଇ ତାଙ୍କର ପୋଡ଼ ପିଠା ଖିଆ। ମା ସାନ୍ତାଣୀକି ସେ କହିକି ଆସିଛନ୍ତି ମାତ୍ର ଦୁଇ ଦିନ ପାଇଁ, ଦୁଇ ଦିନଟା ଆସିକି ନବମୀରେ ପରିଣତ ହେଇସାରିଲାଣି, ଏକଥା କ'ଣ ତାଙ୍କୁ ଜଣା ନାହିଁ? ଛନକା ପଶିଯାଏ ଜଗନ୍ନାଥଙ୍କ ପାଖରେ, ତାଙ୍କ ହୃଦୟରେ ମହାଲକ୍ଷ୍ମୀ ରାଗିଗଲେଣି। ତେଣୁ ପଣ୍ଡାଏ କ'ଣ କହିଲେ, ଗୀତିକାର ରାଧାନାଥ ଦାସଙ୍କ ଭାଷାରେ, ତୁମ ପୋଡ଼ ପିଠା ଖିଆ ପ୍ରଭୁ ସେତିକି ଥାଉ, ତୁମ ପୋଡ଼ ପିଠା ଖିଆ ପ୍ରଭୁ ସେତିକି ଥାଉ,
ତୁମ ପୋଡ଼ ପିଠା ଖିଆ ମଣିମା ସେତିକି ଥାଉ, ତୁମ ପୋଡ଼ ପିଠା ଖିଆ ହେ ପ୍ରଭୁ ସେତିକି ଥାଉ। ଶ୍ରୀହୀନ ଦିଶେ ଶ୍ରୀମନ୍ଦିର ଆଜି, ଆନନ୍ଦ ବଜାରେ ଆନନ୍ଦ ବଜାରେ ଉଡ଼ିଲେ କାଉ, ତୁମ ପୋଡ଼ ପିଠା ଖିଆ ସାନ୍ତେ ସେତିକି ଥାଉ, ଥାଉ ଥାଉ ମଣିମା ସେତିକି ଥାଉ। ଶ୍ରୀହୀନ ଦିଶେ ଶ୍ରୀମନ୍ଦିର ଆଜି, ଶ୍ରୀହୀନ ଦିଶେ ଶ୍ରୀମନ୍ଦିର ଆଜି, ଆନନ୍ଦ ବଜାରେ ଉଡ଼ିଲେ କାଉ, ତୁମ ପୋଡ଼ ପିଠା ଖିଆ ମଣିମା ସେତିକି ଥାଉ, ଥାଉ ଥାଉ ସାନ୍ତେ ସେତିକି ଥାଉ। ଲକ୍ଷ୍ମୀ ସାନ୍ତାଣୀ ମନ ଭାରି ଉଚ୍ଛନ, ତୁମ ବିହୁନେ ତାଙ୍କର ସରୁନି ଦିନ, ଲକ୍ଷ୍ମୀ ସାନ୍ତାଣୀ ମନ ଭାରି ଉଚ୍ଛନ, ତୁମ ବିହୁନେ ତାଙ୍କର ସରୁନି ଦିନ। କେଇ ଦିନ ହେଲା ଶ୍ରୀ ମହାପ୍ରସାଦ, କେଇ ଦିନ ହେଲା ଶ୍ରୀ ମହାପ୍ରସାଦ, ଭକତଙ୍କ ତୁଣ୍ଡେ ବାଜୁନି ଆଉ, ତୁମ ପୋଡ଼ ପିଠା ଖିଆ ସାନ୍ତେ ସେତିକି ଥାଉ, ଥାଉ ଥାଉ ମଣିମା ସେତିକି ଥାଉ।
ଶ୍ରୀକ୍ଷେତ୍ର ସରଧାବାଲି ଭଜନ ସମାରୋହ ଭଳି, ବାହ ଆଶ୍ଚର୍ଯ୍ୟ। ସମସ୍ତ ଶ୍ରୀକ୍ଷେତ୍ର ବନ୍ଧୁମାନେ ବଜାଉଛନ୍ତି ମୋ ଚୌପାଶରେ, ଜଗନ୍ନାଥ ମହାପ୍ରଭୁ ଶୁଣୁଛନ୍ତି। ଗୀତିକାରଙ୍କ ଭାଷାରେ କ'ଣ ଆଉ ଲେଖିଲେ,
ଗହଳି ଜମୁନି ଜମା ଆଳତି ବେଳେ, ଜଳୁନି ଲକ୍ଷେ ଦୀପାଳି ଗରୁଡ଼ ତଳେ, ଗହଳି ଜମୁନି ଜମା ଆଳତି ବେଳେ, ଜଳୁନି ଲକ୍ଷେ ଦୀପାଳି ଗରୁଡ଼ ତଳେ। ପତିତ ପାବନ ବାନା ଡାକି କହେ,
ବଡ଼ ଦେଉଳର ପତିତ ପାବନ ବାନା କ'ଣ କହୁଛନ୍ତି ଆପଣମାନେ ଶୁଣନ୍ତୁ।
ପତିତ ପାବନ ବାନା ଡାକି କହେ, ପତିତ ପାବନ ବାନା ଡାକି କହେ, ରହିଲାନି ଆଉ ରହିଲାନି ଆଉ ମୋରି ଭାଉ, ତୁମ ପୋଡ଼ ପିଠା ଖିଆ ମଣିମା সেতিকি থাও 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 মণিমা সেতিকি থাও
জগন্নাথ মহাপ্রভু বড় দলু আসতে সত কিন্তু লক্ষ্মীকে আনিকি আসতে না একা একা লক্ষ্মী সামনে রয়ে যাতে বড় দৌড় ভিতরে কিন্তু ভক্ত বন্ধু মানে আশ্চর্য লাগে লক্ষ্মী থাও থাও লক্ষ্মী ছড়া ভাল লাগে জগন্নাথ বড় দৌড় এই কথা কবি ভাষা
লক্ষ্মী থাও লক্ষ্মী ছড়া দেউড় দিশে বেড়া দিয় বসিছন্তি মন বিরসে লক্ষ্মী থাও লক্ষ্মী ছড়া দেউড় দিশে বেড়া দিয় বসিছন্তি মন বিরসে আড়প মণ্ডপ মমতা তুটেই আড়প মণ্ডপ মমতা তুটেই
টিকিয়ে রয়ে যা হে মহাপ্রভু জগন্নাথ যাহা তো হেলানি হেলানি আমি মা সাঁদানি টিকে বুঝাই দেব
আড়প মণ্ডপ মমতা তুটেই প্রভু বড় দেউড়কু আসিবা হেউ তুম পোড় পিঠা কিয়া হে প্রভু সেতিকি থাও 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 মণিমা সেতিকি থাও 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 শান্তে সেতিকি থাও।